స్కంద
మర్కాయ కామం దదతం సిద్ధిస్థితం
మర్కాయ కామం దదతం సిద్ధిస్థితం
అయం పరం చౌచ విశాంకితే క్షణం
అయం పరం చౌచ విశాంకితే క్షణం
వ్యవస్థాయ కాంగి ంగ్రేరుపరి వ్యవస్థిత ేరుపరి వ్యవస్థామం దం సీర్జిస్తాం
ఉల్లు ఫళం రే ఓగతై రఖాయైతివా ఉల్లు ఫళర ఉపరి ఉపరి వ్యవస్థితం ఉష్ణ బసిథిలే మర్కాయ ఏక బానరకు కామం తా ఇచ్ఛానుసరే దదతం దానపరి శిచిస్థితం శికారే ఝులై రఖాయైతివా లావణ్యఖండ హయం గవం లవణి ఏం అన్యన్న దుర్ధజాత ద్రవ్య చౌద సంగీత చోరీ కరివాతు సంగీత ఈక్షణం జాంకనయన నిరీక్ష సై సమస్త కార్యకలాప దర్శనం కరి పశ్చాచ్చరు సూతం రంగపుత్ర ఆగతం ఆగమత్ శ్రే ఆశలే శనై ధీరె ధీరే సావధానత సహకారి కృష్ణ ఓలట భావే రఖాయైతివా ఏక ఉద్యుతల ఉపరి బసి నిజ ఇచ్చామతాపక ఇచ్చామతాపక దహి దౌమ్యాది దుధజాత ద్రవ్య మాంకడమానం వితరణ కరుతులే చోరీ కరివా ఫళరే తాంక మా తాంకు తిరస్కార కరిపారంది బోలి మన కరి సంకేత భావరి ఇతర దుస్థితా కరుతులే మా దశదా జతవేళ తాంకు ఏ అవస్థారు దక్కి ధీరె ధీరే తాంక పత్ర ఆశి ఉపస్థిత హోగలే బాబా కృపజలుచి ఇక కృష్ణంకర లౌని కొడా పాదాచిన్నకు అనుసరణ కరి మా దశదా కృష్ణను ఖోజి పాయిలే ସେ ଦେଖିଲେ ଯେ କୃଷ୍ଣ ଲୌଣୀ ଚୋରି କରୁଛି ଏବଂ ସେ ତାହା ଦେଖି ସେତେବେଳେ ହସିଲେ ଇତିମଧ୍ୟ କାଉମାନେ ମଧ୍ୟ ଘରେ ପଶିଯାଇଥିଲେ କିନ୍ତୁ ଭୟ ପାଇ ସେମାନେ ବାହାରି ଆସିଥିଲେ ଏହିପରି ଭାବରେ ମା ଯଶୋଦା ଲୌଣୀ ଚୋରି କରିଥିବାରୁ ସଂକୃତ ହୋଇ ଇତସ୍ତତ ଦର୍ଶନକାରୀ କୃଷ୍ଣଙ୍କୁ ଖୋଜି ପାଇଲେ ଭଗବାନଙ୍କର କିଏ ମଧୁର ବାଲ୍ୟଲୀଳା ଯେଉଁ ଲୀଳାକୁ ଦର୍ଶନ କରିବା ପାଇଁ ଯେଉଁମାନେ ସୌଭାଗ୍ୟବାନ व्यक्ति जीवनी के भगवान को लगे दर्शन कर पाएंगे। यदि देवकी एवं वसुदेव बहुत वर्ष का तपस्या करते हैं भगवान पुत्र प्राप्त हवा कहीं 12,000 वर्ष धरी तपस्या करते किंतु से मध्य ये लीला को भगवान से पाग लीला को दर्शन कर पारे से नंद महाराज एवं यशोदा वसुदेव और देवकी ठार उन्नतर तेणु नंद महाराज जो दशम दशम स्तंभ नवम अध्याय ये अध्याय शेष होती भगवान माँ यशोदा रजु द्वारा कृष्ण को बंधन करगवान को भगवान मुक्त मुक्त जीव सी बंधन करें ना से समस्त बंधन करगत त्रिगुण रही सत्य रज कम ये गुणा प्रकृति से नवा निबंधन मनोभाव देहे दे मनोभय समस्त जीव खाली जे पृथ्वी पृष्ठ जीव ग्राम स्वर्ग आर समस्त प्रकार सब लोक जीव मैंने देवी देवी सुबा कमा बोली कहुए नवस्थित दिव्यांगा देवी देवी सुबा कमा सत्यम प्रकृति जाए यदि भी सभी गुणी ब्रह्मा आरंभ कर समस्त जीव मैंने ये जीवर बंधन बंदे रही किंतु आश्चर्य कथा हूँ जे से प्रकृति जानते नहीं से बंदी रही से मुक्त भी भावती मुक्त जीव भी भावते जाओ भगवान समस्त बंधन करु सी हूँ मुक्त जीव ताकि बंधन करें ना से भागवत प्रथम श्लोक में कहुच्ची स्वराट से पूर्ण स्वाधीन कितु तथापि भक्त बंधन से स्वीकार करते जो भक्त बांधि पारे ना ये अध्याय माँ यशोदा तर जो चेस्टा है भगवान बांधापी भगवान प्रकृति में बंधन ही पारे ना कि तथापि भगवान भक्त श्रद्धा को निजर भक्त पाखे से बंदी हो ये भगवान भक्त श्रद्धा ये भगवत जो नवम अध्याय भगवान अनेक ऐश्वर्य त्याग कर भक्त पर वर्णना करें देखले भगवान केमती कृष्ण चतुर्थ को भाषा कौन भगवान केमती प्रथम आम जो देखले भगवान आसिक स्तन्य काम भगवान स्तन्य कामना कर भगवान होती आत्माराम ताकर कौन सी आवश्यकता ना से नुहति से वकिला नुहति किंतु भगवान भक्त आनंद विधान करने प्रीति माँ भगवान प्रीति प्रदान करने आत्माराम गया आत्माराम से वकिला देखा भक्त को भगवान प्रकृति कौन सी भोग नाईदा ना तो तथापि से समस्त मानवजात कल्याण भगवदगीतार कहते पत्र पुष्पम फलां स्वयं जो भक्ता कहते भगवदगीतार एकता कहते भागवत एक भागवत दशम स्कंध एकाशी अध्याय सुदामा एक भगवान समस्त को अनुमति कौन मत कि खाद्य दि जी माँ यशोदा बागुशन वर्तमान खाद्य स्थान पान करने चाहते ये भगवान भक्त वत्सलता से विश्वनाथ चतुर्थ कहते आत्माराम पुणे जो स्थान प्रदान करशोदा प्रदान कृष्ण को से अतृप्त होटे पूर्ण काम क्योंकि अतृप्त भगवान अच्छे पूर्ण काम से पूर्ण कौन से अपूर्णता ना कि तथापि से अतृप्त होदि आम देखा भगवदगीतार भगवान कहते सप्तश अध्याय षोल श्लोक ये मन संतोष ये मनर तपस्या ಮನ ಸಂತೋಷ ಬೆಸಲು ಬಣ್ಣಗಳ ಹೆಸರು ಸಂತೋಷ ಸಂತೋಷ ಬೇರೆ ಸಮ ಆತ್ಮ ಬೆಳಿಗ್ರಹ ಭಾವ ಸಂಸ್ಕೃತಿ ಇತ್ಯಾದಿ ಮಾನಸ ಮುಚ್ಚದೆ ಸಮಸ್ತೆ ಸಂತುಷ್ಟರಾಗ ಹೋಗಿ ಮನೋ ಗೋಟೆ ತಪಸ್ಯಾ ಜೊತೆಗೆ ಮಿಳಿವ ಶಕ್ತಿಗೆ ସନ୍ତୁଷ୍ଟ ରହିବା ସେ ହେଉଛି ମନର ଗୋଟେ ତପସ୍ୟା ଯଦି ଆମେ ଯେତିକିରେ ମିଳୁଛି ସେତିକିରେ ଯଦି ସନ୍ତୁଷ୍ଟ ରହିପାରିବା ତାହେଲେ ଆମେ ଆନନ୍ଦ ରହିପାରିବା ତେଣୁ ଭଗବାନ ମଧ୍ୟ ଭାଗବତ ନବମ ସ୍କନ୍ଧରେ ଅଷ୍ଟମ ସ୍କନ୍ଧରେ ତାଙ୍କର ଯୋଉ ବାମନ ଲୀଳାଟି କରିଛନ୍ତି 15-22 ଏ 8 ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଭଗବାନ ବାମନରେ ଯେତେବେଳେ ଯାଉଛନ୍ତି ବଳିପାଳ ତାଙ୍କୁ ସେତେବେଳେ ସେ ମାଗୁଛନ୍ତି ମାତ୍ର ତିନିପାଦ ଭୂମି ମାଗୁଛନ୍ତି ତେଣୁ ବଳିପାଳ ତାଙ୍କୁ କହୁଛନ୍ତି ତମେ ଏତେ ବହୁତ ଜ୍ଞାନୀ ବୋଲି କଥା କହୁଛ କିନ୍ତୁ ପ୍ରକୃତରେ ତମେ ବାଳକ ଭଟୁ ବାହନ ଉପରେ ଯାଇଛନ୍ତି ସେ କହୁଛନ୍ତି ମୁଁ ହେଉଛି ତ୍ରିଲୋକ ରାଜପତି ମୋର କେବେ ତିନିପାଦ ମୁନି ଛୋଟ ଛୋଟ ପାଦରେ ତମେ ତିନିପାଦ ମୁନି କ'ଣ କରିବ ତେଣୁ ଯଥେଷ୍ଟ ତମର ଯାହା ଆବଶ୍ୟକତା ମାଗ ସେଇଟାକୁ ତେଣୁ ଭଗବାନ ସେଠି କହୁଛନ୍ତି ଯେ ତ୍ରିନି ତମେ ଅସନ୍ତୁଷ୍ଟା ଦିଗ୍ନାଦିନ ପୂର୍ଯ୍ୟତେ ନବବର୍ଷ ସମେତ ସପ୍ତଦୀପ ପରିଚୟା ଯେଉଁମାନେ ରୋଗୀ ବ୍ୟକ୍ତି ସେମାନଙ୍କୁ ଯଦି ତିନିପାଦ ମୁନିରେ ସେମାନେ ଯଦି ସନ୍ତୁଷ୍ଟ ନ ହୋଇପାରିଲେ ତାହେଲେ ତାଙ୍କୁ ଯେତେ ନବବର୍ଷ ପ୍ରଦାନ କଲେ ମଧ୍ୟ ଏ ସମସ୍ତ ଯେଉଁ ରହିଛି ଭୌତିକ ଜଗତ ଏଠି 7 ଦୀପ ରହିଛି ଏବଂ ପ୍ରତି ଦୀପରେ 9 ବର୍ଷ ରହିଛି ଭାରତ 45 ସଦସ୍ୟ ବର୍ଣ୍ଣନା କରାଯାଇଛି ଏ ସମସ୍ତ ଐଶ୍ୱର୍ଯ୍ୟ ଯଦି ଭୁବନେଶ୍ୱରରେ ଜଣଙ୍କୁ 2000 ଜଣ ମିଳିଲା ତାହେଲେ ସେ ବହୁତ ବହୁତ ବଡ଼ ଧନୀ ବ୍ୟକ୍ତି ନା କ'ଣ କିନ୍ତୁ ଯଦି ସମସ୍ତ ପୃଥିବୀ 9 ବର୍ଷ ତାଙ୍କୁ ପ୍ରଦାନ କରାଯିବ ତାହେଲେ ସେ କେତେ ଧନୀ ନ ହେବ କିନ୍ତୁ ତଥାପି ଜଣେ ଲୋଭ ବ୍ୟକ୍ତି ସେତେ ପାଇଲେ ମଧ୍ୟ 7 ଦୀପରେ 9 ବର୍ଷ ପ୍ରାପ୍ତ ହେଲେ ମଧ୍ୟ ସେ ସନ୍ତୁଷ୍ଟ ହେବ ନାହିଁ ଭଗବାନ ଏହିଭଳି ଭାବରେ ସନ୍ତୋଷ ରହିବା ପାଇଁ ସେ ଶିକ୍ଷା ପ୍ରଦାନ କରିଛନ୍ତି ପ୍ରକୃତରେ ଭଗବାନ ସବୁବେଳେ ସନ୍ତୁଷ୍ଟ ଭଗବତ ଗୀତା ସେଥିପାଇଁ ଭଗବାନ କହୁଛନ୍ତି ସ୍ୱର୍ଗମତୀ ଧର୍ମସ୍ଥ ପ୍ରାୟ ମହତ ଭୟା ଭଗବାନ ଭକ୍ତି କରିବାରେ ଭଗବାନ ଅତି ଅଳ୍ପରେ ସନ୍ତୁଷ୍ଟ ହେଇଯାନ୍ତି କିନ୍ତୁ ଭଗବାନ ନିଜେ ଯୋଉ କହିଯାଇଛି ଯେ ପୂର୍ଣ୍ଣ କାମ ଯୋଗୀ ଭଗବାନଙ୍କର କୌଣସି ଅପୂର୍ଣ୍ଣତା ନାହିଁ ଭଗବାନ କୌଣସି ଅତୃପ୍ତି ନାହିଁ କିନ୍ତୁ ତଥାପି ସେ ଅତୃପ୍ତ ହେଉଛନ୍ତି ଏ ଭଗବାନଙ୍କର ଆଉ ଗୋଟେ କର୍ତ୍ତବ୍ୟ ସଫଳତା 2 ଐଶ୍ୱର୍ଯ୍ୟ 8 ଐଶ୍ୱର୍ଯ୍ୟ ଭଗବାନ ତ୍ୟାଗ କରିଛନ୍ତି ତାଙ୍କ ଭକ୍ତମାନଙ୍କ ପାଇଁ ପରେ ବର୍ଣ୍ଣନା କରାଯିବ କିନ୍ତୁ ଆଗପର୍ଯ୍ୟନ୍ତ ଆମେ ଯେଉଁ ଦେଖିଲେ ଏଠି ଏହିସବୁ ଲୀଳା ଯେଉଁ ହେଇଛି ଭଗବାନ ସ୍ତନ୍ୟ କାମନା କରୁଛନ୍ତି ଯଦିଓ ସେ ଆତ୍ମାରାମ ତଥାପି ସେ ବୁଭୁକ୍ତି ହିସାବରେ ସ୍ତନ୍ୟ କାମନା କରୁଛନ୍ତି ମା ସ୍ତନ୍ୟ ପ୍ରଦାନ କଲେ ମଧ୍ୟ ସେ ଅତୃପ୍ତ ହେଉଛନ୍ତି ଯଦିଓ ସେ ହେଉଛନ୍ତି ପୂର୍ଣ୍ଣକାମ ତଥାପି ସେ ଅତୃପ୍ତ ହେଉଛନ୍ତି ଏବଂ ବର୍ତ୍ତମାନ ଆମେ ଦେଖିବା ମା ଯେତେବେଳେ ତାଙ୍କୁ ତଳେ ରଖିଦେଇକି ଆସିଛନ୍ତି ଚୁଲିରେ ଯେଉଁ କ୍ଷୀରଟା ଉପରେ ଯାଉଛି ତାକୁ ସେ ଚୁଲି ସେଇ ହାଣ୍ଡିକୁ କାଢ଼ିବା ପାଇଁ ସେତେବେଳେ ସେ କୋପ ପ୍ରକାଶ କରୁଛନ୍ତି କ୍ରୋଧ ପ୍ରକାଶ କରୁଛନ୍ତି ତେଣୁ ଭଗବାନ ସେ ଶୁଦ୍ଧ ସତ୍ତ୍ୱ ଏ ଭୌତିକ ଜଗତରେ କ୍ରୋଧଟା କେତେବେଳେ ଆସେ ନା କାମ ଏସ କ୍ରୋଧ ଏସ ରଜଗୁଣ ସମ୍ଭବ କ୍ରୋଧ କେତେବେଳେ ଆସେ ନା ଜଣେ ଯେତେବେଳେ ରଜଗୁଣର ଅଧୀନରେ ଥାଏ ସେତେବେଳେ ତାର କ୍ରୋଧ ଆସେ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଆମେ ସବୁ କାହିଁକି ଅର୍ଜୁନ ସେ ପ୍ରଶ୍ନ ପଚାରିଛନ୍ତି ଅଥବା କେନ ପ୍ରଯୁକ୍ତ ଏମ୍ ପାପମ ଚରନ୍ତି ପୁରୁଷ ଅନିଚ୍ଛନ୍ତି ବାସନୀୟ ବଳାତ୍ମକ ବିୟୋଜିତ କାହିଁକି ଲୋକମାନେ ବିଭିନ୍ନ ପ୍ରକାର ପାପ କାର୍ଯ୍ୟରେ ଲିପ୍ତ ରହନ୍ତି ଯଦିଓ ସେମାନେ ଚାହୁଁନାହାନ୍ତି ସେସବୁ କାର୍ଯ୍ୟ କରିବା ପାଇଁ କିନ୍ତୁ ତାକୁ ଯେଭଳି କିଏ ଜବରଦସ୍ତି ସେ କାର୍ଯ୍ୟରେ ନିଯୁକ୍ତ କରୁଛି ଏ ପ୍ରଶ୍ନଟି ପଚାରିଛନ୍ତି ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଅର୍ଜୁନ ଭଗବାନ ପଚାରିଛନ୍ତି ସେହି ପ୍ରଶ୍ନ ଉତ୍ତରରେ ଭଗବାନ କହୁଛନ୍ତି କାମ ଏସ କ୍ରୋଧ ଏସ ରଜଗୁଣ ସମୁଦ୍ରବ ମହାସମ ମହାପାତ୍ମା ବିଧି ଏନମ ହେ ବୈବିଡ଼ ଏ କାମ ଏବଂ କ୍ରୋଧ ଆକୁ ଇଏ ହେଉଛି ମହାସମ ଯେତେ ଆମେ କାମ ଆମର ପୂରଣ କରିବା ସେ କାମ କେବଳ ପୂରଣ ହେବନି ସେ ଅଧିକରୁ ଅଧିକ କାମନା କରିବ ମହାସମ ସେଥିପାଇଁ କୁହାଯାଉଛି ଏବଂ ମହାପାତ୍ମା ଯେ ଯେକୌଣସି ପାପ କରିବାକୁ ସେ ପଶ୍ଚାତ୍ପଦ ହେବ ନାହିଁ ଯଦିଓ ସେ ଜାଣୁଛନ୍ତି ପାପ କାର୍ଯ୍ୟ କଲେ ତାଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ ଏ ପାପ କାର୍ଯ୍ୟ କଲେ ତାଙ୍କୁ ଗର୍ବ ଭୋଗିବାକୁ ପଡ଼ିବ କିନ୍ତୁ ତଥାପି ସେ ସବୁ କାର୍ଯ୍ୟ କରୁଛନ୍ତି କାହିଁକି ନା କ୍ରୋଧ କାମ କ୍ରୋଧ ଏ ରଜଗୁଣର ଯେଉଁଟା ଜାତ ହେଉଛି କାମ ଏସବୁ କ୍ରୋଧ ଏ ସବୁ ରଜଗୁଣ ସମ୍ଭବ କିନ୍ତୁ ଏ ଭୌତିକ ଜଗତର ଯେଉଁ ତିନୋଟି ଗୁଣ ଅଛି ରଜଗୁଣ ସତ୍ୟଗୁଣ ତମଗୁଣ ରଜଗୁଣ ଏବଂ ସବୁଠାରୁ ଶ୍ରେଷ୍ଠ ଗୁଣ ହେଉଛି ସତ୍ୟଗୁଣ କିନ୍ତୁ ତଥାପି ଏ ଭୌତିକ ଜଗତରେ ଦେବତାମାନେ ସତ୍ୟଗୁଣରେ ଥିଲେ ମଧ୍ୟ ତାଙ୍କର ଏଇ ତମଗୁଣ ଏବଂ ରଜଗୁଣ ଆସି ପହଞ୍ଚିଯାଏ ନିଶ୍ଚିତ ଗୁଣ ଏ ଭୌତିକ ଜଗତରେ ତିନୋଟି ଗୁଣର ପ୍ରାଧାନ୍ୟ ରହିଛି କିନ୍ତୁ ଭଗବାନ ହେଉଛନ୍ତି ଗୁଣର ଉପରେ ଶୁଦ୍ଧ ସତ୍ୟ ସ୍ତରରେ ସେଠି କ୍ରୋଧ ନଥାଏ କିନ୍ତୁ ତଥାପି ଭଗବାନ ତାଙ୍କର ଭକ୍ତବତ୍ସଳତା ପ୍ରଦର୍ଶନ କରୁଛନ୍ତି କ୍ରୋଧ ପ୍ରକାଶ କରି ଶୁଦ୍ଧ ସତ୍ୟ ବି କୋପ ଭଗବାନ ଶୁଦ୍ଧ ସତ୍ୟ ସ୍ତରରେ ଥିଲେ ମଧ୍ୟ ସେ କ୍ରୋଧ ବା କୋପ ପ୍ରକାଶ କରୁଛନ୍ତି ତେଣୁ କ'ଣ କଲେ ନା ସେ ଯେଉଁ ହାଣ୍ଡିରେ ମା ଯଶୋଦା ଦଳି ମନ୍ଥନ କରୁଥିଲେ ଆଚାର୍ଯ୍ୟ ମାନେ ବର୍ଣ୍ଣନା କରୁଛନ୍ତି ପ୍ରାୟ 25 କେଜି କ୍ଷୀର ସେଥିରେ ଥିଲା 3 ବର୍ଷ ଏଇଟା ହେଲା 25 କେଜି କ୍ଷୀର ଅଛି ତେଣୁ ଭଗବାନ କ'ଣ କଲେ ନା ବାମ ହାତରେ ସେ ମାଟି ସେ ଯେଉଁ ଦଳି ମଣ୍ଡକୁ ଟେକିକିରି ଡାଣ ହାତରେ ଗୋଟେ ସୁରକୁଆ ଥିଲା ଛୋଟ ସୁରକୁଆଟେ ସେଟା ଧରିକି ତଳପଟୁ ଭାଙ୍ଗି ଦେଇଛନ୍ତି ତେଣୁ ଇଏ ଯେଉଁ କ୍ରୋଧ ପ୍ରକାଶ କରି ଏସବୁ କରିଛନ୍ତି ସେଇଟା ଏଇ କୁହାଯାଉଛି ହଁ ସେଇଟା ତାପରେ କ'ଣ ଦେଇକି କ'ଣ କରୁଛନ୍ତି ନା ସେ ଚାଲିଯାଉଛନ୍ତି କ୍ଷୀରଟି ସବୁ ଦହି ଯେଉଁ ରହିଛି ସେସବୁ ଚାରିଆଡ଼େ ବିଛୁଡ଼ି ପଡ଼ିଯାଇଛି ତେଣୁ ଭଗବାନ ଚାଲିଯାଇଛନ୍ତି କୃଷ୍ଣ ଚାଲିଯାଇଛନ୍ତି ଅନ୍ୟ ଘରକୁ ଚାଲିଯାଇଛନ୍ତି କିନ୍ତୁ ସେଇଠି ଯେଉଁ ସେ ଯେଉଁ ଦହିର ଦହି ଦ୍ୱାରା ଭଗବାନ ପାଦପଦ୍ମରେ ସେ ଦହି ଲାଗିଥିବା ହେତୁ ଭଗବାନ ପାଦପଦ୍ମର ଚିହ୍ନ ସବୁ ପଡ଼ିଯାଇଛି ଭଗବାନଙ୍କର ଆଜିକାଲି ବହୁତ ଭଗବାନ ବାହାରିଛନ୍ତି କିନ୍ତୁ ଯଦି କୁହାଯିବ ସେ ଭଗବାନଙ୍କର ଏସବୁ ଚିହ୍ନ ଅଛି କି ପାଦରେ ଭଗବାନଙ୍କ ପାଦପଦ୍ମରେ ଦକ୍ଷିଣ ପାଦରେ 11 ଚିହ୍ନ ରହିଛି ଏବଂ ବାମ ପାଦରେ 8 ଚିହ୍ନ ରହିଛି ଏ 19 ଚିହ୍ନ ଯାହା ଅଛି ସିଏ ହେଉଛନ୍ତି ଭଗବାନ ଆଜିକାଲି ଯେଉଁ ଭଗବାନ ବାହାରିଛନ୍ତି ତାଙ୍କ ପାଦପଦ୍ମରେ କିଛି ପାଦରେ ଏଇସବୁ ଚିହ୍ନ ଅଛି ଯଦି ନାହିଁ ସେ ଭଗବାନ ନୁହଁ ଦକ୍ଷିଣ ପାଦରେ ଚକ୍ର ପଦ୍ମ ଧ୍ୱଜା ଅଙ୍କୁଶ ଜବ ଉର୍ଦ୍ଧରେଖା ଛତ୍ର ସ୍ୱସ୍ତିକ ଜମ୍ବୁକଳ ଏବଂ ଅଷ୍ଟକୋଣ ଏ ଏଗାରଟି ଚିହ୍ନ ରହିଛି ବାମ ପାଦରେ ଚକ୍ର ଅମ୍ବର କାର୍ମୁକମ୍ ଗୋଷ୍ପଦ ତ୍ରିକୋଣ କଳସ ଅର୍ଦ୍ଧଚନ୍ଦ୍ର ଏବଂ ମତ୍ସ୍ୟ ଏ 8 ଚିହ୍ନ ରହିଛି ଏ ଚିହ୍ନ ଯାହାର ଅଛି ସିଏ ହେଉଛନ୍ତି ଭଗବାନ ତେଣୁ ଯାହା ହଉ ଭଗବାନଙ୍କର ଯେଉଁ ପାଦପଦ୍ମ କୃଷ୍ଣଙ୍କର ପାଦପଦ୍ମ ଏସବୁ ଦେଖିକିରି ମା ଯଶୋଦା ଦେଖୁଛନ୍ତି ପାଦପଦ୍ମକୁ ଯାଇକି କହୁଛନ୍ତି ତା ପଥରେ ଯାଉଛନ୍ତି ତେଣୁ ସେଠି କ'ଣ ହେଉଛି ନା ସେଠି ଦେଖୁଛନ୍ତି ଯଶୋଦା ମା ଯେ ଉଲୁଖଳାରେ ଉପରି ଅବସ୍ଥିତ ଆଉ ଗୋଟେ ଗୃହରେ ଗୋଟେ ଉଲୁଖଳ ଓଲଟା ହେଇକି ପଡ଼ିଛି ସେଇ ଓଲଟା ଉଲୁଖଳାର ଓଲଟା ଉଲୁଖଳାର ଉପରେ କୃଷ୍ଣ ବସିଛନ୍ତି ଉଲୁଖଳ ଉପରି ଅବସ୍ଥିତ ତାପରେ କ'ଣ ହେଉଛି ନା ମର୍କାୟ କାମ ଦଦତାମ ସେଠି ସ୍ଥିତ ମର୍କାୟ କାମ ମର୍କ ମାନେ ମାଙ୍କଡ଼ମାନଙ୍କୁ ସେ ଭଗବାନ ମାଙ୍କଡ଼ମାନଙ୍କର ସ୍ୱରରେ ଡାକିଦେବାରୁ ମାଙ୍କଡ଼ମାନେ ପହଞ୍ଚାଇଛନ୍ତି ଭଗବାନ ସର୍ବ ଭାଷା ବି ପଶୁପକ୍ଷୀମାନଙ୍କର ଭାଷା ମଧ୍ୟ ଭଗବାନ ଜାଣନ୍ତି ଏବଂ ସେ ପଶୁପକ୍ଷୀମାନଙ୍କର ଭାଷା ମଧ୍ୟ ଲାଙ୍ଗୁଏଜ୍ ବା ତାଙ୍କର ସ୍ୱରରେ ମଧ୍ୟ ଭଗବାନ ବୋଲିପାରିବେ କଥା କହିପାରିବେ ତେଣୁ ମାଙ୍କଡ଼ମାନଙ୍କ ସ୍ୱରରେ ଯେତେବେଳେ ଡାକି ଦେଇଛନ୍ତି ମାଙ୍କଡ଼ମାନେ ଆସି ପହଞ୍ଚାଇଛନ୍ତି ମର୍କାୟ କାମାନ ଦଦତମ୍ ତାଙ୍କର ମନ ଇଚ୍ଛା ଯେତେ ମାଙ୍କଡ଼ମାନଙ୍କର ଯେତେ ଲୋନ୍ ଖାଇବା ପାଇଁ ଇଚ୍ଛା ଅଛି ଦହି ଖାଇବା ପାଇଁ ଇଚ୍ଛା ଅଛି ଭଗବାନ ସେ ବିଲୋନ୍ ରହିଛି ସେ ଲୋନ୍କୁ ପ୍ରଦାନ କରୁଛନ୍ତି କାହିଁକି ପ୍ରଦାନ କରୁଛନ୍ତି ନା ଭଗବାନ ଯେତେବେଳେ ରାମଚନ୍ଦ୍ର ଉପରେ ଲୀଳା କରୁଥିଲେ ନେତା ଯୁଗରେ ସେତେବେଳେ ଏଇ ମାଙ୍କଡ଼ମାନେ ତାଙ୍କୁ ସାହାଯ୍ୟ କରିଥିଲେ ଭଗବାନ ସେଇ ମାଙ୍କଡ଼ମାନଙ୍କର ଯେଉଁ ସେବା ଯେଉଁ ସାହାଯ୍ୟ ତାଙ୍କୁ ଭୁଲିପାରୁନାହାନ୍ତି ଭଗବାନଙ୍କର ଯେ ସେବା କରେ ଅତି ଅଳ୍ପ ସେବାରେ ସେ ବହୁତ ବଡ଼ ବର ପ୍ରାପ୍ତ ହୁଏ ବହୁତ ବଡ଼ ଆଶୀର୍ବାଦ ପ୍ରାପ୍ତ ହୁଏ କିନ୍ତୁ ମାଙ୍କଡ଼ମାନେ ଭଗବାନଙ୍କ ସେବା କରିଛନ୍ତି ସେଥିପାଇଁ ସେମାନେ ଭଗବାନଙ୍କ କୃପ ପ୍ରାପ୍ତ ହୋଇଛନ୍ତି କିନ୍ତୁ ତଥାପି ଭଗବାନ ଭାବୁଛନ୍ତି ମୁଁ ମାଙ୍କଡ଼ମାନଙ୍କ ପାଇଁ ଋଣୀ ରହିଲି ତେଣୁକରି ସିଏ କ'ଣ କରୁଛନ୍ତି ନା ମାଙ୍କଡ଼ମାନଙ୍କୁ ତାଙ୍କର ଭାଷାରେ ତାଙ୍କୁ ଡାକିକିରି ତାଙ୍କୁ ଦେଉଛନ୍ତି ରହୁଛି ପ୍ରଦାନ କରୁଛନ୍ତି ಮತಾಯ ಕಾಮ ದಲತಂ କୋଉଠୁ ଦେଉଛନ୍ତି ଏସବୁ ଲୌଣୀ ନା ସ୍ଥିତି ସ୍ଥିତମ ସେଇ ଘରେ ଯେଉଁ ଶିକାଟେ ଅଛି ଉପରେ ରହିଛି ଶିକା ସେଇ ଶିକାରେ ଯେଉଁ ଦାଦି ପାଣ୍ଡରେ ଯେଉଁ ଲୌଣୀ ମାଝି ଅଛି ସେଇ ପାଣ୍ଡରୁ ଲୌଣୀ କାଢ଼ିକି ଦେଉଛନ୍ତି ସେଇ ଉଦୁପଳ ପ୍ରଶ୍ନେ ବସିଛନ୍ତି ବସିକି ଦେଉଛନ୍ତି ଏବଂ ହୟଗ୍ରବମ ଚୌର୍ଯ୍ୟ ବିଶାନ୍ତି କଥା ପ୍ରଦାନ କରୁଛନ୍ତି ଚୌର୍ଯ୍ୟ ଚୋର ଚୋର ଯେଭଳି ଚୋରି କରିକି ଯେମିତି ସବୁ ଜିନିଷ ଉପରେ ଚୋରି କରେ ସେଇଭଳି ଭାବରେ ଭଗବାନ ଚୌର୍ଯ୍ୟ ଉପରେ ସେ କାର୍ଯ୍ୟ କରୁଛନ୍ତି କାରଣ ମା ଦେଖିଲେ କ୍ରୋଧ ପ୍ରକାଶ କରିବେ ସେଥିପାଇଁ ଚୋରି ଚୋର ଚୋରି ଭଳି ସେ ଏଇ କାର୍ଯ୍ୟ କରୁଛନ୍ତି ଚୌର୍ଯ୍ୟ ସେଥିପାଇଁ ବିଶଙ୍କିତ କ୍ଷଣ ଶଙ୍କିତ ଭୟ ଦେଖିଲେ ସେ ଏଇସବୁ କାର୍ଯ୍ୟ କରୁଛନ୍ତି ଦୁଇ କ୍ଷଣ ଭୟ ଚାରିପଟ ଦେଖିକିରି ଏଇ ହୟଗ୍ରବ ବା ଲୌଣୀ ଚୋରି କରିକିରି ନେଇକିରି ଦେଉଛନ୍ତି ମକା ବା ମାଙ୍କଡ଼ମାନେ କରୁଛନ୍ତି ତେଣୁ ଏଠି କୁହାଯାଉଛି ଯେ ସ୍ୱରାଜ ଲକ୍ଷ୍ମୀ ଲକ୍ଷ୍ମୀ ପ୍ରତି ଚୌଧୁରୀ ଭଗବାନଙ୍କର ଚୋରି କରିବାର କୌଣସି ଆବଶ୍ୟକତା ନାହିଁ ଜଣେ କାହିଁକି ଚୋରି କରେ ତାର କିଛି ଆବଶ୍ୟକତା ରହିଛି ପୂରଣ ହେଇପାରୁନି ସେଥିପାଇଁ ସେ ଚୋରି କରୁଛି ଅନେକ କୌଣସି ଉପାୟ ନ ପାଇଲେ ଅନ୍ତିମରେ ସେ ଚୋରି କରୁଛି କିନ୍ତୁ ଭଗବାନଙ୍କର କିଛି ଆବଶ୍ୟକତା ରହିଛି କି ନାମ ବାପ୍ତମ ଅବାପ୍ତମ ବର୍ତ୍ତେଇ କିଛି କର୍ମାଣି ଭଗବଦ୍ଗୀତାରେ କହୁଛନ୍ତି ଭଗବାନ ଯଦିଓ ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ ନା ଲକ୍ଷ୍ମ ଏମିତି କିଛି ନାହିଁ ତାଙ୍କର ନାହିଁ ସେ ସେ ହେଉଛନ୍ତି ସ୍ୱରାଜ ଲକ୍ଷ୍ମୀ ଲକ୍ଷ୍ମୀ ସ୍ୱରାଜ ଲକ୍ଷ୍ମୀ ତାଙ୍କର ଶକ୍ତି ଯେଉଁ ଲକ୍ଷ୍ମୀଦେବୀ ଲକ୍ଷ୍ମୀଦେବୀଙ୍କ କୃପା ଯେ ପ୍ରାପ୍ତ ହେଉଛନ୍ତି ସେ ଅନେକ ଐଶ୍ୱର୍ଯ୍ୟର ଅଧିକାରୀ ହେଉଛନ୍ତି ଏ ଲକ୍ଷ୍ମୀଦେବୀ ତାଙ୍କର ଶକ୍ତି ତେଣୁ ସେ ତାଙ୍କର ଯାହା ଚାହିଁବେ ଯେଉଁ ବର୍ଣ୍ଣନା କରାଯାଇଛି ଯେ ଯେଉଁ ଆମର ଅଛନ୍ତି ଆମେ ହେଉଛେ ନିତ୍ୟ ସେ ଭଗବାନ ହେଉଛି ନିତ୍ୟ ନିତ୍ୟ ନିତ୍ୟା ନା ଆମେ ଚେତନଶୀଳ ଭଗବାନ ହେଉଛି ଚେତନଶୀଳ ଚେତନ ଚେତନ ନା ଏକ ବହୁନା ଯେଉଁ ବିଧବାତି କାମନା ସେ ଯଦିଓ ଭଗବାନ ସମସ୍ତଙ୍କର କାମନାକୁ ସେ ପୂରଣ କରନ୍ତି କାରଣ ତାଙ୍କ ପାଖରେ ସମସ୍ତ ଶକ୍ତି ସ୍ୱଭାବ ଜ୍ଞାନ ବଳ କ୍ରିୟାସିତ ଭଗବାନଙ୍କର ଭଗବାନଙ୍କର ସ୍ୱାଭାବିକି ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ ଭଗବାନଙ୍କର ଯେଉଁ ରହିଛି ଯେଉଁ ଆମେ ଯେଉଁ ଜ୍ଞାନ ପ୍ରାପ୍ତ ହେଉଛେ ବା ବଳ ପ୍ରାପ୍ତ ହେଉଛେ ଏସବୁ ଆମେ ଅନ୍ୟଠାରୁ ପ୍ରାପ୍ତ ହେଇକି କରୁଛେ କହୁଛେ ସେଇଟା କିନ୍ତୁ ଭଗବାନ ଜ୍ଞାନ ପ୍ରାପ୍ତ ବି ତାଙ୍କର ଆବଶ୍ୟକତା କରନ୍ତି ନାହିଁ ସ୍ୱାଭାବିକ ତାଙ୍କର ସେ ଯାହା ଚାହିଁବେ ତାହା ହେଇଯିବ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ ସ୍ୱାଭାବିକ ଜ୍ଞାନ ବଳ କ୍ରିୟାଚ ଭଗବାନ ତାହା ଚାହିଁବେ ଯେମିତି ଆମେ ଆମର ଗୋଟେ କାର୍ଯ୍ୟ ଦରକାର ସେଥିପାଇଁ ବହୁତ କିଛି ଆବଶ୍ୟକତା ରହିଛି ବହୁତ କିଛି ପୁଞ୍ଜି ଦରକାର ବା ମେଞ୍ଚି ବହୁତ ଜିନିଷ ଦରକାର ଆମର ଗୋଟେ ଗାଡ଼ି ଦରକାର ସେଥିପାଇଁ ଆମକୁ କିଛି ଧନ ରୋଜଗାର କରିବାକୁ ପଡ଼ିବ ଧନ କିଛି ଯୋଗାଡ଼ କରିବାକୁ ପଡ଼ିବ ଏଇଭଳି ଭାବରେ ଗୋଟେ ଦୋକାନ ଯିବାକୁ ଯାହାଫଳରେ ଗାଡ଼ି ଅଛି ସେଠି ଆଣିବାକୁ ପଡ଼ିବ କିନ୍ତୁ ଭଗବାନଙ୍କର ଯଦି କିଛି ଆବଶ୍ୟକତା ରହିଛି ଭଗବାନ ଚାହିଁଦେଲା ମଧ୍ୟ ସେସବୁ ପୂରଣ ହୋଇଯାଉଛି ତେଣୁ ସେଇଟା କହିଲେ ସ୍ୱରାଜ ଲକ୍ଷ୍ମୀଙ୍କ ପ୍ରତି ତାଙ୍କର ସମସ୍ତ ଐଶ୍ୱର୍ଯ୍ୟ ରହିଛି କିନ୍ତୁ ତଥାପି ସେ ଚୋରି କରୁଛନ୍ତି ଇଏ ହେଉଛି ଭଗବାନଙ୍କର ଆଉ ଗୋଟେ ଐଶ୍ୱର୍ଯ୍ୟ ଆମ ଭକ୍ତ ପାଇଁ ସେ ତ୍ୟାଗ କରିଛନ୍ତି ବିଷୟ ଦେଖିଛନ୍ ସେଥିପାଇଁ ଚୋରି କରୁଥିବା ହେତୁ ସେଥିପାଇଁ ସେ ଶଙ୍କିତ ରହୁଛନ୍ତି ଭୟ କରୁଛନ୍ତି କାଳେ କିଛି ନା ପଳାଇଆସିବେ ବିଶକ୍ତି କ୍ଷଣ ସେଥିପାଇଁ ଚାରିଆଡ଼କୁ ଲକ୍ଷ୍ୟ କରିକି ସେଇ ଭୟଙ୍କର ବା ସେ ଲୌଣୀ ହେଇକି ମକାନ ବା ମାଙ୍କଡ଼ମାନେ ଦେଉଛନ୍ତି ଏବଂ ନିରୀକ୍ଷ ପଶ୍ଚାତ ଏଠି ଆଉ ଗୋଟେ ମଧ୍ୟ କୁହାଯାଇଛି ନିରୀକ୍ଷ ପଶ୍ଚାତ ସୁତମା ଗଛ ନେଇ ତେଣୁ ଏଇ କଥା ଦେଖିକିରି ଦୁଷ୍ଟା ମା ଲୋକ ଦେଖୁଛନ୍ତି ପଛରେ ଆସ୍ତେ ଆସ୍ତେ ଯାଇକି ଦେଖୁଛନ୍ତି ପୁଅ ଏଭଳି କାର୍ଯ୍ୟ କରୁଛି ତେଣୁ ସୁତମ ଆଗଛନ୍ ଶନି ତେଣୁ ସେ ଧୀରେ ଧୀରେ ଯାଉଛନ୍ତି କାଳେ ଦୂରରେ ଗଲେ ମାଙ୍କର ପାଦରେ ଯେଉଁ ନୁପୁର ରହିଛି ନୁପୁର ଶବ୍ଦ ଶୁଣି କୃଷ୍ଣ ଚାଲିଯିବେ ପଳେଇଯିବେ କୁଆଡ଼େ, ତେଣୁ ତାଙ୍କୁ ନ ଶୁଣିଲା ବେଳେ ଧୀରେ ଧୀରେ ଶନେଇ ଧୀରେ ଧୀରେ ଯାଉଛନ୍ତି, ଯାଇକି ତାଙ୍କୁ ଧରିବେ, ଏଇପାଇଁ ଯାଉଛନ୍ତି। ତେଣୁ ଏଇ ଯେଉଁ ଲୀଳା ଭଗବାନଙ୍କର ଯେଉଁ ରହିଛି, ଆ ପରେ ମଧ୍ୟ ବର୍ଣ୍ଣନା କରାଯିବ ଭଗବାନଙ୍କୁ ଦେଖିକିରି ନାହିଁ ପଳେଇବେ। ତେଣୁ ଏ ଯେଉଁ ପଳେଇବେ ସେଇଟା ମଧ୍ୟ ଭଗବାନଙ୍କର କୁହାଯାଇଛି, ମହାକାଳ ଜନାଦି ଭୟ ଦେଉଛନ୍ତି ଭୟ ପଳାୟ ନା, ଭଗବାନଙ୍କର ଭୟ ନାହିଁ। ଆମର ସବୁ ଭୟ ଆସୁଛି କାହିଁକି ନା ଆମେ ଭଗବାନଙ୍କୁ ଭୁଲି ଯାଇଥିବା ହେତୁ। ଏ ଭୌତିକ ଜଗତକୁ କ ବ ବୋଲି କୁହାଯାଉଛି, ଏଠି କ ବ ବ ଚଳୁଛି, କ କ ବ ବ ମ ଏଇ ପାଞ୍ଚଟା ଅକ୍ଷରକୁ ନେଇକି କ ବର୍ଗ ରହିଛି। ତେଣୁ ଏ ଭୌତିକ ଜଗତକୁ କ ବର୍ଗ ବୋଲି କାହିଁ କୁହାଯାଉଛି ନା ଏଠି ସମସ୍ତେ ପରିଶ୍ରମ କରୁଛନ୍ତି, ବିନା ପରିଶ୍ରମରେ ଆମର ଆବଶ୍ୟକତା ଆମେ ପୂରଣ କରିପାରିବା ନାହିଁ, ପରିଶ୍ରମ କରିବାକୁ ପଡ଼ିବ। ଏବଂ ପରିଶ୍ରମ କଲେ ଆମକୁ ଯେମିତି ଘୋଡ଼ା ଯେତେବେଳେ ତାର ଗାଡ଼ିକି ଟାଣୁଛି ତାର ପାଟିରୁ ଫେଣ ବାହାରୁଛି ସେଇଭଳିଆ ଭାବରେ ଆମକୁ ବହୁତ କଷ୍ଟ ହେଉଛି ପରିଶ୍ରମ ଏବଂ ଫେଣ ଆମର ଶରୀର ମୁଖରୁ ବାହାରୁଛି, ଝାଳ ମଧ୍ୟ ବାହାରୁଛି। ତେଣୁ ଏତେ ସବୁ କଲେ ମଧ୍ୟ ଆମ ସବୁ କିଛି ବ୍ୟର୍ଥ ହୋଇଯାଉଛି, ବରେଉଛି ବ୍ୟର୍ଥତା। ଏ ଭୌତିକ ଜଗତରେ ଯାହା କିଛି ଭୌତିକ କାର୍ଯ୍ୟ ହେଉଛି ସବୁ କିଛି ବ୍ୟର୍ଥ ହୋଇଯାଉଛି ଏବଂ ସମସ୍ତଙ୍କର ଭୟ ରହୁଛି, ପଶୁ ପକ୍ଷୀ କୀଟ ପତଙ୍ଗଠୁ ଆରମ୍ଭ କରି ସମସ୍ତଙ୍କର ଭୟ ରହୁଛି। ଏ ଭୌତିକ ଜଗତ ହେଉଛି କବର୍ଗ, ସମସ୍ତଙ୍କର ଭୟ ରହିବ ଏବଂ ଅନ୍ତିମରେ ମରେ ହେଉଛି ମୃତ୍ୟୁ, ମୃତ୍ୟୁ ସର୍ବହର ସ୍ଥାନ ସବୁକିଛି ମୃତ୍ୟୁ ମାଧ୍ୟମରେ ଭଗବାନ ସମସ୍ତଙ୍କର ସବୁକିଛି ହରଣ କରିନେଉଛନ୍ତି। ତେଣୁ ଏଇ ଭୌତିକ ଜଗତରେ ଯେଉଁମାନେ ଅଛନ୍ତି ସେମାନେ ଏଇ କ ବର୍ଗରେ ଯେଉଁମାନେ ଅଛନ୍ତି ତାଙ୍କର ସମସ୍ତଙ୍କର ଭୟ ରହୁଛି, ଯେତେ ବଡ଼ ଶକ୍ତିଶାଳୀ ବ୍ୟକ୍ତି ହେଲେ ମଧ୍ୟ ତାହାର ମଧ୍ୟ ଭୟ ରହୁଛି। ଆମର ଗୋଟେ କଥା ଅଛି ବାଘର ମଧ୍ୟ ବାଘକୁ ବଡ଼ ଭୟ ରହିଛି, ବାଘ ଯଦି ବାହାରିବ ଜଙ୍ଗଲରେ ତାହେଲେ ସେ ଯେଉଁ ଗର୍ଜନ କରିବ, ବାଘ ଯଦି ବାହାରିବ ତାହା ଶିକାର ପାଇବା ପାଇଁ ସେ ଚେଷ୍ଟା କରୁଛି କେଉଁଠି ଶିକାର ମିଳିବ, କିନ୍ତୁ ବାଘ ବାହାରିଲା ମାନେ ଆଉ ଗୋଟେ ରହିଛି, ଆଉ ଗୋଟେ ଜନ୍ତୁ ରହିଛି ବାଘ ବୋଲି କହୁଛି, ସିଏ କହିବ ଏ ବାଘ ବାହାରିଲା ବାଘ, ସମସ୍ତ ଜନ୍ତୁମାନେ ସବୁ ପଳେଇବେ। ବାଘର ମଧ୍ୟ ଫାଗୁକୁ ଭୟ ବୋଲି କୁହାଯାଉଛି, ହଁ ତେଣୁ ସମସ୍ତଙ୍କ ଭୟ ରହିଛି। କିନ୍ତୁ ଭଗବତ ଗୀତା ମହାତ୍ମାରେ ବର୍ଣ୍ଣନା କରାଯାଇଛି ଷୋଡ଼ଶ ଅଧ୍ୟାୟରେ ଯେ ବର୍ଣ୍ଣନା କରାଯାଇଛି, ଅଭୟ ଶକ୍ତି ସଂଶୁଦ୍ଧି ଜ୍ଞାନ ଯୋଗ ବ୍ୟବସ୍ଥିତ, ଏ ତିନୋଟି ଶ୍ଳୋକରେ ଦୈବ ଗୁଣ ବିଷୟରେ ପ୍ରଥମେ ଭଗବାନ ବର୍ଣ୍ଣନା କରିଛନ୍ତି। ପ୍ରଥମ ଶ୍ଳୋକ ହେଉଛି ଅଭୟ ସତ୍ୟ ସଂଶୁଦ୍ଧି ଜ୍ଞାନ ଯୋଗ ବ୍ୟବସ୍ଥିତ ଦାନ ଗମସ୍ତ ଯଜ୍ଞସ୍ଥ ସଦାୟ ସଦାଜୀବ। ଏଇ ଯେଉଁ ଶ୍ଳୋକଟି ଭଗବତ ଗୀତା ମହାତ୍ମା କୋଉଥିରେ ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି, ଗୋଟେ ରାଜା ଥିଲେ ଯେ ଗୁଜୁରାଟର ସେ ରାଜା ଥିଲେ, ତାଙ୍କର ରାଜାଙ୍କ ନାମ ହେଉଛି କ'ଣ ନା ଖଡ଼ଗବାହୁ ନା କ'ଣ, ତାଙ୍କର ଗୋଟେ ଥିଲେ ହାତୀ ଥିଲା, ସେ ହାତୀଟି ବହୁତ କୌଣସି ସମୟରେ ସେ ହାତୀଟି ପାଗଳ ହୋଇଯାଇଛି, ସେ ହାତୀଟିର ନାମ ହେଉଛି ହରିମର୍ଦ୍ଦନ। ତେଣୁ ଏଇ ହରିମର୍ଦ୍ଦନ ହାତୀଟି ଯେତେବେଳେ ପାଗଳ ହୋଇ ନାହୁଁଛି ସେତେବେଳେ ସମସ୍ତ ଭୟ କରି ଚାଲିଯାଉଛି, ଚାରିଆଡ଼େ ବୁଲି ପଳେଇଯାଉଛି ବୁଝି ଯାଉଛନ୍ତି, କିନ୍ତୁ ସେ ଗୋଟେ ସେଇ ସ୍ଥାନରେ ଗୋଟେ ନଦୀ ଥିଲା, ସେ ନଦୀରେ ଜଣେ ବ୍ରାହ୍ମଣ ସ୍ନାନ କରି ସେ ଯେତେବେଳେ ଆସୁଛନ୍ତି ସେତେବେଳେ ସମସ୍ତେ କହୁଛନ୍ତି ଏଇ ରାଜାଙ୍କ ହାତୀ ବର୍ତ୍ତମାନ ପାଗଳ ହୋଇଯାଇଛି, ସେ ବର୍ତ୍ତମାନ ଏଇ ତାର ଏଇ ପଟକୁ ଆସୁଛି, ତୁମେ ଜଳ ଭିତରେ ରହିଯାଅ, କିନ୍ତୁ ସେ ନିର୍ଭୟ ଭାବରେ ଯାଇକିରି ସେ ହାତୀ ପାଖକୁ ଚାଲିଯାଉଛନ୍ତି ଏବଂ ହାତୀ ପାଖକୁ ଯାଇ ତାର ଶୁଣ୍ଢ ହଂସ ଦେଇକିରି ଏଇ ଶ୍ଳୋକଟି ଆବୃତ୍ତି କରୁଛନ୍ତି, ଅଭୟ ସତ୍ୟ ସଂଶୁଦ୍ଧି ଜ୍ଞାନ ଯୋଗ ବ୍ୟବସ୍ଥିତ। ତେଣୁ ସେ ହାତୀଟି ଶାନ୍ତ କରିଦେଇଛି, ରାଜା ହରିମର୍ଦ୍ଦନ ଦେଖିକିରି ଏ ରାଜା ଖଡ଼ଗବାବୁ ଦେଖିକିରି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। ତେଣୁ ସେ ତାଙ୍କୁ ପଚାରୁଛନ୍ତି ତେଣୁ କେମିତି ଏ ହାତୀକୁ ଶାନ୍ତ କଲ ନା, ଏଇ ଭଗବତ ଗୀତାର ଯେଉଁ ଷୋଡ଼ଶ ଅଧ୍ୟାୟର ପ୍ରଥମ ଶ୍ଳୋକଟି ଅଛି ଏଇ ଶ୍ଳୋକଟି ପାଠ କରି ସେ ମୁଁ ପାଠ କରିବାକୁ ଶାନ୍ତ ହୋଇଯାଇଛି। ତେଣୁ ରାଜା ମଧ୍ୟ ତାଙ୍କଠାରୁ ଏଇ ଷୋଡ଼ଶ ଅଧ୍ୟାୟ ଶ୍ରବଣ କରି ସେ ମଧ୍ୟ ତା ବର୍ଣ୍ଣନା କରାଯାଇ ସେ ମଧ୍ୟ ଭଗବତ ଧାମ ପ୍ରାପ୍ତ ହୋଇଛି, ଷୋଡ଼ଶ ଅଧ୍ୟାୟ ମହାତ୍ମାରେ ବର୍ଣ୍ଣନା କରାଯାଇଛି। ତେଣୁକରି ଆମର ଷୋଡ଼ଶଧ୍ୟାୟର ଆତ୍ମାରେ ବର୍ଣ୍ଣନା କରାଯାଇଛି। ସେ ସେ ବ୍ରାହ୍ମଣ ଠାରୁ ଏହି ଷୋଡ଼ଶଧ୍ୟାୟ ଶ୍ରବଣ କରି ସେ ମଧ୍ୟ ନିର୍ଭୟ ହୋଇ ପରମ ଗତି ପ୍ରାପ୍ତ ହେଲେ। ଏହି କଥାରୁ ମନେ ପଡ଼ୁଛି ଆମର ଶ୍ରୀଷ୍ଣ ମହାରାଜ ମନ୍ଦିରରେ ଯେତେବେଳେ ଅଶାନ୍ତ ଅବସ୍ଥା ସୃଷ୍ଟି ହୋଇଥିଲା ସେତେବେଳେ ସେ କହିଥିଲେ ଏହି ଷୋଡ଼ଶଧ୍ୟାୟ ପାଠ କରିବା ପାଇଁ, ତେଣୁ ଭଗବାନ ସବୁଦିନ ଏହି ଷୋଡ଼ଶଧ୍ୟାୟ ପାଠ କରନ୍ତି। ଗୀତା କେବଳ ପାଠ କଲେ ଭଗବାନ କହୁଛନ୍ତି ଯାହା ଯେଉଁ ଅଧ୍ୟକ୍ଷ ଚଦୈନ ଧର୍ମ ସମ୍ବାଦ ମହାବୟ ଜ୍ଞାନ ଯଜ୍ଞାନ ଜେନା ମିଷ୍ଟସା କେବଳ ଜଣେ ଯଦି ଭଗବତ ଗୀତା ପାଠ କରିବେ ତାଦ୍ୱାରା ମଧ୍ୟ ଭଗବାନଙ୍କର ଆରାଧନା ହେଇଯିବ, ଜ୍ଞାନ ଯଜ୍ଞରେ ଭଗବାନଙ୍କର ସେ ସନ୍ତୋଷ ପ୍ରଦାନ କରିବେ। ତେଣୁ ଏହି ଭୟ କହୁଛି ଆମେ ଯେତେବେଳେ ଭଗବାନ ଭୁଲି ଯାଉଛେ ସେତେବେଳେ ଭୟ ଆସୁଛି। ଭାଗବତ ଲେଖା ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ହିନ୍ଦୁ ନବଗୋବିନ୍ଦ ରାଜା ନିମିକୁ କହୁଛନ୍ତି ଭୟଂ ଦ୍ୱିତୀୟା ନିବେଶ ଦଶା ଶୋଇପଡ଼ୁଛେ ସ୍ୱପ୍ନ ଦେଖୁଛେ ଆମର ବାଘ ଗୋଡ଼ଉଛି, ତେଣୁ ଆମେ ଭୟ କେମିତି ଭାବୁଛେ, କିନ୍ତୁ ଯେତେବେଳେ ଆମର ସ୍ୱପ୍ନ ଭାଙ୍ଗିଯାଉଛି ସେତେବେଳେ ଦେଖୁଛେ ପ୍ରକୃତରେ ଏଇଟା ଠିକ ନୁହଁ, ଆମର ଭୟର ଆବଶ୍ୟକତା ନାହିଁ। ସେହିଭଳି ଭାବରେ ଭୌତିକ ଜଗତରେ ଜଣଙ୍କର ଭୟ ଅଛି, ବର୍ତ୍ତମାନ ସମସ୍ତଙ୍କର ଭୟ ଆସିଯାଇଛି ଭୂମିକମ୍ପ ଭୟ, ତେଣୁ ଚାରିଆଡ଼େ ଆଲୋଚନା ଚାଲିଛି କେମିତି ଭୂମିକମ୍ପ ଭୟରୁ ଆମେ ମୁକ୍ତ ପାଇବା। ବିଭିନ୍ନ ପ୍ରକାର ବୈଜ୍ଞାନିକ ମାନେ ବିଭିନ୍ନ ପ୍ରକାର ଇଞ୍ଜିନିୟର ମାନେ କହୁଛନ୍ତି ଏମିତି କଲେ ଆଉ ଭୂମିକମ୍ପର ଭୟ ରହିବ ନାହିଁ, କିନ୍ତୁ ଯାହା କଲେ ମଧ୍ୟ ଦୈବୀ ଯେଉଁ ରହିଛି ତ୍ରିତାପ ରହିଛି, ତ୍ରିତାପ କେହି ମୁକ୍ତ ହେଇପାରିବ ନାହିଁ। ଆଜି ଭୌତିକ ଏଇ ଯୋଗୁଁ ଭୂମିକମ୍ପ ଇତ୍ୟାଦି ହେଉଛି ଆଜି ଦୈବିକ ତାପ, ସେହିଭଳି ଭାବରେ ଆଧ୍ୟାତ୍ମିକ ତାପ ରହିଛି, ଆଜି ଭୌତିକ ତାପ ରହିଛି, ଏ ତ୍ରିତାପରୁ ଜଣେ ଯଦି ମୁକ୍ତ ହେବା ପାଇଁ ଚାହିଁବ ତାହେଲେ କ'ଣ କଲେ ହେବ ନା ଭଗବାନଙ୍କ ପାଦପଦ୍ମ ଆଶ୍ରୟ ନେଲେ ଏ ତ୍ରିତାପରୁ ସେ ମୁକ୍ତ ହେଇପାରିବ। ତାପତ୍ର ଉନ୍ମିଳନ ବୋଲି କହିଲେ ଶ୍ରୀମଦ୍ ଭାଗବତମ୍ ଯେଉଁ ଜଣେ ଅଧ୍ୟୟନ କରିବେ କେବଳ ଧର୍ମ ପ୍ରଜିତ ପୈଠପତ୍ର ପରମ ନିର୍ମ ଶ୍ରଣାଂ ସତାଂ ବେଦ୍ୟମ ବାସ୍ତ ମତବସ୍ତୁ ଶିବନାମ ତାପତ୍ର ଉନ୍ମିଳନ, କେବଳ ଜଣେ ଭାଗବତକୁ ଶ୍ରବଣ କରୁଛନ୍ତି ତାହେଲେ ଶ୍ରବଣ କରିବାକୁ ଆରମ୍ଭ କରୁଛନ୍ତି ତାଙ୍କର ତାପତ୍ର ଉନ୍ମିଳନ ହେଇଯାଉଛି, ତ୍ରିତାପ ସେ ମୁକ୍ତ ହେଇଯିବେ, ଖାଲି ଭୟ ନାହିଁ ସବୁ ଭୟରୁ ମଧ୍ୟ ମୁକ୍ତ ହେଇଯିବେ, ସବୁଥିରୁ ମୁକ୍ତ ହେଇଯିବେ, ତ୍ରିତାପ ମୁକ୍ତ ହେଇଯିବେ, ସମସ୍ତଙ୍କର ଭୟ ରହୁଛି ଏବଂ ସବୁଠାରୁ ବଡ଼ ଭୟ ହେଉଛି ମୃତ୍ୟୁ ପାଇଁ, ସମସ୍ତେ ମୃତ୍ୟୁ ପାଇଁ ଭୟ କରୁଛନ୍ତି। ତେଣୁ ଭଗବତ ଗୀତାରେ ଭଗବାନ କହୁଛନ୍ତି ଯେ ପରିବର୍ତ୍ତନ ହେଉଛି, ଇଏ ହେଉଛି ଭଗବତ ଗୀତା ପ୍ରାଥମିକ ଜ୍ଞାନ ଭଗବାନ ଦେଇଛନ୍ତି ଦ୍ୱିତୀୟ ଅଧ୍ୟାୟରେ। ଏ ଶରୀର ଆମେ ଛୋଟ ପିଲା ଥିଲେ ଛୋଟ ପିଲାରୁ ବାଳକ ଶିଶୁ ଶରୀରରୁ ବାଳକ ଅବସ୍ଥା ପ୍ରାପ୍ତ ହେଉଛେ, କୁମାର ଅବସ୍ଥା ପ୍ରାପ୍ତ ହେଉଛେ, ଦେଇନସ୍ମିନାଦେ କୌମାରଂ ଯୌବନଂ ଜରା, କୁମାର ଅବସ୍ଥାରୁ ଯୁବକ ଅବସ୍ଥା ପ୍ରାପ୍ତ ହେଉଛେ, ଯୁବକ ଅବସ୍ଥାରୁ ପୁଣି ଜରା ଅବସ୍ଥା ବା ବାର୍ଦ୍ଧକ୍ୟ ଅବସ୍ଥା ପ୍ରାପ୍ତ ହେଉଛେ, କିନ୍ତୁ ଆମେ ଏ ଶରୀର ପରିବର୍ତ୍ତନ ହେଲେ ମଧ୍ୟ ଆମର ପରିବର୍ତ୍ତନ ହେଉନି, ତାର ଅର୍ଥ ହେଉଛି ଆମେ ଏ ଶରୀରଠାରୁ ଭିନ୍ନ। ଏହି ଜ୍ଞାନ ଯେଉଁମାନଙ୍କର ଅଛି ସେମାନେ ଧୀର ସ୍ତତ୍ରଣ ନୁହନ୍ତି, ସେମାନେ ମୃତ୍ୟୁ ସମୟରେ ମଧ୍ୟ ଧୀର ସ୍ତତ୍ରଣ ନୁହନ୍ତି, ସେମାନଙ୍କର ଭୟ ଆସୁନାହିଁ, ସେମାନେ ଭୟଟା ହେଉଛି ମୃତ୍ୟୁ ସମୟରେ ସବୁଠୁ ବଡ଼ ଭୟଙ୍କର ଅବସ୍ଥା, ବହୁତ କଷ୍ଟଦାୟକ ଅବସ୍ଥା, କିନ୍ତୁ ତଥାପି ଯେଉଁମାନେ ଭଗବାନ ଭକ୍ତ ସେମାନେ ମୃତ୍ୟୁକୁ ଭୟ କରନ୍ତି ନାହିଁ, ଆଉ ଅନ୍ୟ କଥା କ'ଣ ଭୟ କରିବେ। ସେଥିପାଇଁ କୁଳଶେଖର କହୁଛନ୍ତି ଯେ କୃଷ୍ଣ ତୋଦୀୟ ପାଦ ପଙ୍କଜ ଗଞ୍ଜରାଙ୍କ ଅଦ୍ୱୈତ ବିଶ୍ୱ ତୁମେ ମାଂସ ରାଜବଂଶ ପ୍ରାଣ ପ୍ରୟାଣ ସମୟ ଏକ ଭାବିତ କଣ୍ଠାବ ରୋଜନ ଦେଉ ସ୍ମରଣ ପ୍ରତିଷ୍ଠ। ଯେଉଁମାନେ ଭଗବାନ ଭକ୍ତ ସେମାନେ ମୃତ୍ୟୁକୁ ଭୟ କରିବା ପରିବର୍ତ୍ତେ ସେମାନେ ମୃତ୍ୟୁକୁ ସ୍ୱାଗତ କରନ୍ତି, से जे भगवत गीता अष्ट अध्याय रे भगवान कहुछंती केमि तने मृत्यु को स्वागत करिवो अंत काले के मानिबो स्मरण मुक्त परिग्रह जो प्रयाति सम भाव ज्ञातन सूत्र संशय भगवान बक्ष परीक्षित महाराज जिसमें तंग अभिशाप मिलला सात दिन तक मृत्यु हो से आनंद प्राप्त करें भय करें आनंद प्राप्त हो ऋतु संवाद से प्राप्त हो आम जदि ऋतु संवाद प्राप्त हो तो आम भय कर कारण आम से स्तर को जाए आत्मा स्तर तो आम जाए कि जो मैंने आत्मा स्तर धीर व्यक्ति जो मैंने से मैंने मृत्यु में भय करते ना परीक्षित महाराज जो खबर पाइले आज सात दिन रही आयुष मृत्युवरण कर सात दिन में सप्तम दिन से मृत्युवरण करेंगे तेणु से बहुत आनंदित है आचार्य मैंने कहते हैं से आनंदित है कहीं आम कहीं जानने आम कत मृत्यु समय आसो कि परीक्षित महाराज जानले मत सात दिन पर मृत्यु हम सात दिन सप्तम दिन में मो मृत्यु हम तेणु से मृत्यु व्यवस्था कले मृत्यु व्यवस्था कले निज राज्य जो रही थे समय पृथ्वीर से राजा सम्राट थे पुत्र जन्मेजय को से राज्य को प्रदान कर गंगा नदी कूल को आसी जाइंस मृत्यु कृपा रोच मृत्यु व्यवस्था कर तेनालीरें परीक्षित महाराज पाखे बहुत मनुष्य मैंने आस पहुँचती षाठी हजार मनुष्य मैंने पहुँचती समस्त से कहते मोर कौन कर्तव्य मोर बर्तमान आसन मृत्यु रही मोर कौन करवा कर्तव्य प्रकृति से जानते कौन कर्तव्य तथापि मनुष्य मान से प्रश्न पचार मनुष्य मैंने निर्दिष्ट भाव कही पार्टी कौन जो कर्तव्य से कहते प्रकृत में बर्तमान जो सात जन समय अच्छी आगे से पर्याप्त दान प्रदान कर दान कर समग्र पृथ्वी से सम्राट बहुत किसी दान करेंगे कि दान करें यज्ञ करूँ ये भावना सब चलती आलोचना चलती किंतु जोबले सुखद घोषणा आज पहुँचगले से प्रश्न पचार अथवादी योगिना परम गुरु पुरुष से यह कार्य मानस सर्वथा मान आम समस्त मृत्यु आदि धावत जाऊे धावित होचे मृत्यु तेणु ये कौन आम कर्तव्य अथ पृछा आम संसिधि जो जहाँ जो कर्तव्य कले आम जीवन में सिद्धि लाभ कर सम्यक सिद्धि लाभ कर श्रेष्ठ सिद्धि लाभ कर तेणु जोगिना परम गुरु जोगिना आप श्रेष्ठ गुरु कहीं समस्त षाठी हजार गुरु जो थे जो परीक्षित मैं सुखद घोषणा आत्म लोक आोल वर्ष जुवक से बुद्धिमान होती बयस आधिक था ତାଙ୍କ ପଛରେ ଛୋଟ ପିଲାମାନେ ଏବଂ ସ୍ତ୍ରୀ ଲୋକମାନେ ଧାଉଛନ୍ତି ଏ ଯେଉଁ ପାଗଳ ବ୍ୟକ୍ତି ତାଙ୍କ ପଛରେ ଧାଉଛନ୍ତି କିନ୍ତୁ ଯେ ସେ ଯେତେବେଳେ ଆସି ସେ ସଭା ନିକଟ ପହଞ୍ଚିଗଲେ ସମସ୍ତ ମନୁଷ୍ୟମାନେ ଦଣ୍ଡାୟନ ନେଇ ତାକୁ ସମାନ ପ୍ରଦର୍ଶନ କରୁଛନ୍ତି ତେଣୁକରି ପରୀକ୍ଷିତ ମାଆ ତାଙ୍କୁ କହୁଛନ୍ତି ଆପଣ ହେଉଛନ୍ତି ଯୋଗିନାମ ପରମ ଗୁରୁ ଅତ ପୃଚ୍ଛାମି ସଂସିଦ୍ଧି ଯୋଗିନାମ ପରମ ଗୁରୁ ପୁରୁଷ ଶ୍ରୀ ଅତ କାର୍ଯ୍ୟ କ'ଣ ମନୁଷ୍ୟର କର୍ତ୍ତବ୍ୟ କ'ଣ କାର୍ଯ୍ୟ କ'ଣ ତାଙ୍କୁ କରିବା କଥା ଏବଂ ମ୍ରିୟମାଣ ସେ ସର୍ବଥା ଯେଉଁମାନେ ବିଶେଷ ଭାବରେ ମ୍ରିୟମାଣ ସମସ୍ତେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ତଥାପି କେତେଜଣ ଅଛନ୍ତି ଯେଉଁମାନଙ୍କ ମୃତ୍ୟୁ ନାହିଁ ହନୁମାନଜୀ ବିଭୀଷଣ ବ୍ୟାସଦେବ ଅଶ୍ୱତ୍ଥାମା ପର୍ଶୁରାମ ଏମାନଙ୍କର ଅମର ବୋଲି କୁହାଯାଏ ତାଙ୍କର ମୃତ୍ୟୁ ନାହିଁ କିନ୍ତୁ ଯେଉଁମାନେ ମ୍ରିୟମାଣ ସେ ଯେଉଁମାନେ ମୃତ୍ୟୁ ମୁଖରେ ପଡ଼ୁଛନ୍ତି ତାଙ୍କର କ'ଣ ସର୍ବଥା ତାଙ୍କର କ'ଣ କର୍ତ୍ତବ୍ୟ କରିବା କଥା ନିଶ୍ଚିତ ଭାବେ ମୋତେ କୁହନ୍ତୁ ତେଣୁ ସୁଖଦ ଗୋସ୍ୱାମୀ ତାଙ୍କୁ କହୁଛନ୍ତି ଯେ ଜଣେ ଥିଲେ ରାଜା କିଏ ଖଟ୍ୱାଙ୍ଗ ଖଟ୍ୱାଙ୍ଗ ମହାରାଜ ସେ ଜ୍ଞାନ୍ତ ଏତମ ଆୟୁଷ ଖଟ୍ୱାଙ୍ଗ ନାମ ରାଜସ୍ୱ ଜ୍ଞାନ୍ତ ଏତମ ଆୟୁଷ ମୁହୂର୍ତ୍ତ ତା ସର୍ବମୁତ୍ସୁର୍ଯ୍ୟ ଗତବାନ ଅଭୟ ହରି ଖଟ୍ୱାଙ୍ଗ ରାଜା ଜାଣିଥିଲେ ଯିଏକି ଏତେ ଶକ୍ତିଶାଳୀ ଥିଲେ ଯେ ପୃଥିବୀ ପୃଷ୍ଠରୁ ସ୍ୱର୍ଗଲୋକକୁ ଯାଇ ଦେବତାମାନଙ୍କ ସହିତ ମିଶିକରି ଅସୁରମାନଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥିଲେ ତେଣୁ ଯେତେବେଳେ ଯୁଦ୍ଧରେ ଦେବତାମାନେ ଜୟ ଲାଭ କଲେ ସେତେବେଳେ ଦେବତାମାନେ ବର୍ତ୍ତମାନ ମହାରାଜଙ୍କୁ ବହୁତ ଧନ୍ୟବାଦ ଅର୍ପଣ କରି ତାଙ୍କୁ କହୁଛନ୍ତି ଆପଣ ଆମର ବର ଗ୍ରହଣ କରନ୍ତୁ। ବର୍ତ୍ତମାନ ମହାରାଜ କହିଲେ ଯେ ଆପଣ ମୋତେ ମୁକ୍ତି ପ୍ରଦାନ କରିପାରିବେ କି? ଦେବତାମାନେ କହିଲେ ସେ ବର ଆମେ ଦେଇପାରିବୁ ନାହିଁ, କାରଣ ଆମେ ତ ସେ ମୁକ୍ତ ନୁହଁ, ଆମର ମୁକ୍ତ କରିବେ ନା ତାହେଲେ ମୋତେ ଗୋଟେ ମୋର କୁହନ୍ତୁ ମୋର କେତେ ଆୟୁଷ ଅଛି। ତେଣୁ ଦେବତାମାନେ ଆମର ଆୟୁଷ ଐଶ୍ୱର୍ଯ୍ୟ ଜନ୍ମ ଐଶ୍ୱର୍ଯ୍ୟ ସୁଖ ଶ୍ରୀ ଏସବୁ ଦେବତାମାନଙ୍କୁ ତାହେଲେ ନିର୍ଦ୍ଧାର କରିଛି, ଆମେ କିଏ କେତେ ବର୍ଷ ବଞ୍ଚିବା ଆଗରୁ ନିର୍ଦ୍ଧାର କରିଯାଇଛି। ତେଣୁ ଦେବତାମାନେ କହିଲେ ତମର ମାତ୍ର ଗୋଟିଏ ମୁହୂର୍ତ୍ତ ଅଛି, ଗୋଟିଏ ମୁହୂର୍ତ୍ତକୁ କହୁଛି 48 ମିନିଟ୍। ତେଣୁ ସେ ତାଙ୍କୁ କହିଲେ ମୋତେ ଏପଟ ଗୋଟେ ଦୁର୍ଦ୍ଦଗାମୀ ଜ୍ଞାନ ଦିଅ ଯାହା ସାହାଯ୍ୟରେ ମୁଁ ପୃଥିବୀ ପୃଷ୍ଠକୁ ଯିବା ପାଇଁ ଚାହୁଁଛି। ତେଣୁ ସେ ଗୋଟେ ଦ୍ରୁତଗାମୀ ଜ୍ଞାନରେ ଆସି ଅଯୋଧ୍ୟା ଧାମକୁ ଯାଇ ସେଇଠି ଭଗବାନ ରାମଚନ୍ଦ୍ରଙ୍କ ଧ୍ୟାନ କରି ଭଗବାନଙ୍କର ଧାମକୁ ପ୍ରାପ୍ତ କଲେ। ସେଥିପାଇଁ ପରିକ୍ରମ ମହାରାଜ କହୁଛନ୍ତି ସୁଖଦେବ ଗୋସ୍ୱାମୀ ମୁହୂର୍ତ୍ତ ସର୍ବମୁତ୍ସୁଚ ଗତବାନ ଅଭୟ ହରି, ଭଗବାନ ଯେକି ଅଭୟ, ଭଗବାନକୁ ପ୍ରାପ୍ତ ହେଲେ ସେ ଅଭୟତା ପ୍ରାପ୍ତ ହେବେ। ତମାଟ କହି କୌରବ୍ୟ ସପ୍ତାହ ଅଧିକାରୀ ତମର ତ ଏ କୌରବ୍ୟ ଏ ଗୁରୁଦେବର ବଂଶଧର ଏ ପରିକୀ ମହାରାଜ ତମର ତ ଗୋଟିଏ ସପ୍ତାହ ଆୟୁଷ ଅଛି, ଉପକାରିତା ତ ସର୍ବମ ଯାବତ ସାମ୍ପର ଆୟୁତମ। ତେଣୁ ପରଜନ ପାଇଁ କ'ଣ କରିବାକୁ ପଡ଼େ ସେଟା ତୁମେ ବର୍ତ୍ତମାନ ଚିନ୍ତା କର, ଉପକଳ୍ପ ସେଟାକୁ ବ୍ୟବସ୍ଥା କର ତା ପାଇଁ ନା କ'ଣ କରିବାକୁ ପଡ଼ିବ ନା ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ହରି ସ୍ୱତବ୍ୟାପିତ ସ୍ମର୍ତ୍ତିଗ୍ରସ୍ତ ତା ଅଭୟ, ଯେଉଁମାନେ ଅଭୟ ଚାହୁଁଛନ୍ତି ସେମାନେ କ'ଣ କରିବା କଥା ନା ତସ୍ମାତ୍ ସାଧାରଣତଃ ଲୋକମାନେ ସେଟା ଜାଣିପାରୁନାହାନ୍ତି। ବର୍ତ୍ତମାନ ଯେଉଁ ଭୂମିକମ୍ପ ହେଉଛି ତଥାପି ଲୋକମାନେ କହୁଛନ୍ତି କ'ଣ ନା ଆମେ ଏମିତି କଲେ ଏମିତି ତିଆରି କଲେ ଘର ତାହେଲେ ଆଉ ଭୂମିକମ୍ପକୁ ରକ୍ଷା କରିଯିବା, ବର୍ତ୍ତମାନ ସବୁ ଆଲୋଚନା ଚାଲିଛି। ତେଣୁ ଲୋକମାନେ ଏଟା ଜାଣୁନାହାନ୍ତି, ସେଥିପାଇଁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଆମେ କ'ଣ କରିବା କଥା ନୁହଁ ସେଇଟା କିଛି କଥା କହିଛନ୍ତି। ଲୋକମାନେ ସାଧାରଣତଃ ସେ ହିଁ କରୁଛନ୍ତି ମାଧ୍ୟମରେ ଆମର ପିଲା ଛୁଆ ଯୋଉ ରହିଛି ଆମର ଯୋଉ ଇଞ୍ଜିନିୟରିଂ ବୃଦ୍ଧି ରହିଛି ଏ ମାଧ୍ୟମରେ ଆମେ ତିକ୍ତାପରେ ମୁକ୍ତ ହେଇଯିବା ବା ବିପଦରୁ ମୁକ୍ତ ହେଇଯିବା ଭୟରେ ମୁକ୍ତ ହେଇଯିବା, କିନ୍ତୁ ତାପରେ ହେଇପାରିବ ନାହିଁ। ତେଣୁକରି ତସ୍ମାତ୍ ଶବ୍ଦ ଦବା ସୁଖଦେବ ଗୋସ୍ୱାମୀ କହୁଛନ୍ତି, କେହି ଉଦ୍ଧାର ପାଇପାରିନାହାନ୍ତି ଅନ୍ୟ କୌଣସି ଉପାୟରେ। ତେଣୁକରି ତସ୍ମାତ୍ ଭାରତ ସର୍ବାତ୍ମା ଭଗବାନ ଯିଏକି ସମସ୍ତଙ୍କର ଆତ୍ମାରେ ରହିଛନ୍ତି, ସମସ୍ତଙ୍କ ହୃଦୟରେ ରହିଛନ୍ତି, ସର୍ବାତ୍ମା ରୂପରେ ପରମାତ୍ମା ରୂପରେ ରହିଛନ୍ତି, ସେ ହେଉଛନ୍ତି ଭଗବାନ, ସେ ହେଉଛନ୍ତି ଈଶ୍ୱର। ସେ ସମସ୍ତଙ୍କ ନିୟନ୍ତ୍ରଣକାରୀ, ଭୂମିକମ୍ପକୁ ମଧ୍ୟ ସେ ନିୟନ୍ତ୍ରଣ କରୁଛନ୍ତି, ତାଙ୍କ ଇଚ୍ଛାରେ ଭୂମିକମ୍ପ ହେଉଛି। ଏବଂ ହରି ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ହରି ଯୋଉ ରହିଛି ବିଶେଷ ଭାବରେ ପ୍ରେମ କିଆ ହରେ ମନ ସମସ୍ତଙ୍କୁ ପ୍ରେମ ପ୍ରଦାନ କରି ସମସ୍ତ ମନକୁ ବରଣ କରନ୍ତି। ତେଣୁ ତାଙ୍କ ବିଷୟରେ ଶ୍ରୋତବ୍ୟ ତାଙ୍କ ବିଷୟରେ ଶୁଣିବା କଥା, ତାଙ୍କ ବିଷୟରେ କୀର୍ତ୍ତନ କରିବା କଥା, ତାଙ୍କ ବିଷୟରେ ସ୍ମରଣ କରିବା କଥା। ଯେଉଁମାନେ ଅଭୟ ଚାହୁଁଛନ୍ତି ଅଭୟ ଶ୍ରୋତବ୍ୟ କୀର୍ତ୍ତବ୍ୟସ୍ତ ସ୍ମର୍ତ୍ତବ୍ୟ ଇଚ୍ଛା ଅଭୟ ହରେ କୃଷ୍ଣ 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 ହରେ ହରେ ତେଣୁ କେବଳ ଭଗବାନଙ୍କୁ ଶରଣରେ ଯେଉଁମାନେ ଯାଉଛନ୍ତି ସେମାନେ ଅଭୟତା ପ୍ରାପ୍ତ ହେଉଛନ୍ତି, ତାଙ୍କର ଭୟ ନାହିଁ। କିନ୍ତୁ ଭଗବାନ କଥା କ'ଣ କହିବ, ଭଗବାନଙ୍କର କ'ଣ ଭୟ ଅଛି? କିନ୍ତୁ ତଥାପି ମହାକାଳ ଜମାଦି ଭୟାତ ଯେତେ ବି ଭୟ ପଳାୟନ ଅଭ୍ୟାସ ଭଗବାନ ଭୟରେ ପଳାୟନ କରୁଛନ୍ତି। ତୃତୀୟ ସ୍କନ୍ଧରେ ମା ଦେବତୀ କହୁଛନ୍ତି ମତ ଭୟାତ ବାତ ବାତ ସୂର୍ଯ୍ୟାସ୍ତ ପ୍ରତି ମତ ଭୟାତ ବର୍ଷତେନ୍ଦ୍ର ଭଗବାନ ମୃତ୍ୟୁ ଚରିତ୍ର ମତ ଭୟାତ ମୃତ୍ୟୁ ମଧ୍ୟ ଭଗବାନଙ୍କର ଭୟରେ କାର୍ଯ୍ୟ କରୁଛନ୍ତି, ନିଜ ଇଚ୍ଛାରେ ସେ କାର୍ଯ୍ୟ କରିପାରିବେ ନାହିଁ। ଯେତେବେଳେ ଭଗବାନ ଯାଉଛନ୍ତି ତାଙ୍କର ଗୁରୁ ସନ୍ଦୀପନୀ ମୁନିଙ୍କର ଯେଉଁ ମୃତ ପୁତ୍ରକୁ ଆଣିବା ପାଇଁ ସେତେବେଳେ ଯମରାଜଙ୍କୁ ଯାଉଛନ୍ତି, ଯେତେବେଳେ ଶଙ୍ଖନାଥ କରୁଛନ୍ତି, ଯମରାଜ ଜାଣିଲେ ଭଗବାନଙ୍କର ପାଞ୍ଚଜନ ଶଙ୍ଖ ନା ଦେଉଛି, ତେଣୁ ସେ ଆସିକି ଭଗବାନ ପ୍ରଣାମ କରୁଛନ୍ତି, ଭଗବାନଙ୍କୁ ସ୍ୱାଗତ କରି ନେଇଯାଉଛନ୍ତି, କ'ଣ ଭଗବାନଙ୍କ ସେବା କରି ପଚାରୁଛନ୍ତି। ଭଗବାନ କହିଲେ ଆମର ଯେଉଁ ଗୁରୁଦେବ ସନ୍ଦୀପନୀ ମୁନିଙ୍କର ଯେଉଁ ମୃତ ପୁତ୍ରକୁ ତୁମେ ପ୍ରଦାନ କର, ତେଣୁ ଯମରା ତାଙ୍କର ଯେଉଁ ମୃତ ପୁତ୍ରକୁ ଆଣିଥିଲେ ସେ ମୃତ ପୁତ୍ର ପ୍ରଦାନ କରିଛନ୍ତି, ମୃତ୍ୟୁ ମୃତ୍ୟୁ ଲୋକକୁ ଯାଇଥିଲେ ସେଠି ମଧ୍ୟ ଆଣିକି ଆସିଛନ୍ତି। ଯମରାଜ କହିଲେ ମୁଁ କେମିତି ମୁଁ ଦେବି, ମୁଁ ତାକୁ ମୃତ୍ୟୁ ତାକୁ ପ୍ରଦାନ କରିସାରିଛି। ଆମେ ଶୋଇପଡ଼ିଲେ ମଧ୍ୟ ଅକ୍ସିଜେନ୍ ଆସୁଛି, ନିଶ୍ୱାସ ହେଉଛେ, ଆମେ ବିନା ଚେଷ୍ଟାରେ ନିଶ୍ୱାସ ଆସୁଛି। ଭଗବାନ ଭୟରେ ଅକ୍ସିଜେନ୍ ଆସୁଛନ୍ତି, ଆମ ନାଶରେ ଯାଉଛନ୍ତି। ଆମେ ଶୋଇପଡ଼ୁଛେ, ଆମେ କିଛି ଜାଣିନେ କ'ଣ କରୁଛେ, କିନ୍ତୁ ସେ କାର୍ଯ୍ୟ ଚାଲିଛି। ସୂର୍ଯ୍ୟ ପ୍ରତି ସୂର୍ଯ୍ୟଦେବ ଯୋଉ ଅଗ୍ନି ଯୋଉ ଆଲୋକ ପ୍ରଦାନ କରୁଛନ୍ତି, ଯୋଉ କାଳଚକ୍ରରେ ଭ୍ରମଣ କରୁଛନ୍ତି, ନିର୍ଦ୍ଦିଷ୍ଟ ସମୟରେ ଭ୍ରମଣ କରୁଛନ୍ତି, ନିର୍ଦ୍ଦିଷ୍ଟ ଯୋଉ ସ୍ଥାନ ରହିଛି ସେ ସ୍ଥାନରେ ସେ ଭ୍ରମଣ କରୁଛନ୍ତି, ଏପଟ ସେପଟ ହେଇପାରିବେ ନାହିଁ। ଏବଂ ବର୍ଷ ଦିନରୁ ଇନ୍ଦ୍ର ଯୋଉ ବର୍ଷା କରୁଛନ୍ତି, ଯାହାକୁ ଅଗ୍ନି ଅଗ୍ନି ମଧ୍ୟ ଯୋଉ ଦାହ ଶକ୍ତି ରହିଛି ତା ଦାହ କରୁଛନ୍ତି, ସେସବୁ ଭଗବାନଙ୍କ ଇଚ୍ଛାରେ ଭଗବାନଙ୍କର ଆଜ୍ଞାରେ ସେସବୁ କରୁଛନ୍ତି। ଏବଂ ମୃତ୍ୟୁ ଚରଣ ଭୟା ସ୍ୱୟଂ ମୃତ୍ୟୁ ମଧ୍ୟ ଭଗବାନଙ୍କର ଆଜ୍ଞାରେ କାର୍ଯ୍ୟ କରନ୍ତି। ସମସ୍ତେ ଭଗବାନ ଭୟ କରନ୍ତି, କିନ୍ତୁ ଭଗବାନ କାହାକୁ ଭୟ କରନ୍ତି ନା? ମା ଯଶୋଦାଙ୍କୁ ସେ ଭୟ କରୁଛନ୍ତି। ମହାକାଳ ଜମାଟ ଭୟ ଯଦି ବି ଭୟ ପଳାୟନ ଭୟରେ ପଳାୟନ କରୁଛନ୍ତି। ତେଣୁ ଯେତେବେଳେ ସେଥିପାଇଁ ମା ଧୀରେ ଧୀରେ ଯାଉଛନ୍ତି, ଶନି ଧୀରେ ଧୀରେ ଯାଉଛନ୍ତି, କାଳେ କୃଷ୍ଣ ମୋତେ ଜାଣିଲେ ଦେଖିଲେ ବା ମୋର ଶବ୍ଦ ଶୁଣିଲେ, ଚାଲିଲା ବେଳକୁ ମୃତ୍ୟୁର ଶବ୍ଦ ରହିଛି ସେ ଶୁଣିକିରି ପଳେଇଯିବ କି? ସେଥିପାଇଁ ପଳେଇବା ପୂର୍ବରୁ ସେ ଯାଇ ଧରିବା ପାଇଁ ଚାହୁଁଛନ୍ତି, ଶନି ଧୀରେ ଧୀରେ ଯାଉଛନ୍ତି। ତେଣୁ ଭଗବାନଙ୍କର ଲୀଳା ସବୁ ରହିଛି, ନବଧାରେ ସବୁ ଲୀଳା ବର୍ଣ୍ଣନା କରାଯିବ। ଆମ କଥା ବି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଆନନ୍ଦ କୋଟି ବୈଷ୍ଣବ ଦେବୀ ତାଇ ଗୋତ୍ମାନନ୍ଦେ, ଜୟ ଶ୍ରୀ ଗୋପାଳ। ଶନି ମାନେ ଧୀରେ ଧୀରେ, ଶନି ଧୀରେ ଧୀରେ ଯାଉଛନ୍ତି, କାଳେ ଜାଣିଲେ ଶବ୍ଦ ହବ, ଶବ୍ଦରେ କାଳେ ପଳେଇଯିବେ କ'ଣ କରିବ, ଧୀରେ ଧୀରେ ଯାଇପାରିବେ, ସେଥିପାଇଁ ଯାଉଛନ୍ତି। କିନ୍ତୁ ସେ ମା ଯଶୋଦା ଯଶୋଦା ଆସନ୍ତି ଜାଣିକରି ସେ ପଳେଇବେ। ହଁ ଶନି ମାନେ ଧୀରେ, ଶନି 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 ତ ସହିତ ମିଶିକିରି ଅଛି, ତ ସହ ମିଶିକିରି ଛ ହେଇଛି, ସନ୍ଧି ଇଚ୍ଛା ଦେଇଛି, ସନ୍ଧି ଇଚ୍ଛା।